ଓମ୍ ଶାନ୍ତି। 22/4/2026 ଆଜିର ସାକାର ମହାବାକ୍ୟ। ବାବା କହିଛନ୍ତି, ମିଠିଏ ବଚେ, ତୁମେମାନେ ସଠିକ୍ ଭାବରେ ବାବାଙ୍କର ସ୍ମୃତିରେ ରୁହ, ତେବେ ତୁମର ଚେହେରା ସର୍ବଦା ଚମତ୍କାର ଏବଂ ଖୁସିବାସିଆ ହୋଇ ରହିବ। ପ୍ରଶ୍ନ ହେଉଛି, ଯୋଗରେ ବସିବାର ବିଧି କ'ଣ ତଥା ଏହାଦ୍ୱାରା କ'ଣ କ'ଣ ଲାଭ ହୋଇଥାଏ? ଉତ୍ତର ହେଉଛି, ଯେତେବେଳେ ଯୋଗ କରିବା ପାଇଁ ବସୁଛ ସେତେବେଳେ ବୁଦ୍ଧି ଦ୍ୱାରା ସବୁ କର୍ମଧନ୍ଦା ଆଦିର ପଞ୍ଚାୟତକୁ ଭୁଲି ନିଜକୁ ଦେହି ଅର୍ଥାତ୍ ଆତ୍ମା ବୋଲି ଭାବ, କାରଣ ଦେହ ଏବଂ ଦେହର ସମ୍ବନ୍ଧଗୁଡ଼ିକର ଜାଲ ବହୁତ ବଡ଼ ଅଟେ। ସେହି ଜାଲକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଦେହ ଅଭିମାନରୁ ଉର୍ଦ୍ଧ୍ୱକୁ ଚାଲିଯାଅ, ଅର୍ଥାତ୍ ନିଜେ ମରିଗଲେ ତୁମ ପାଇଁ ଦୁନିଆ ମରିଗଲା। ବଞ୍ଚିଥିବା ଅବସ୍ଥାରେ ସବୁକିଛି ଭୁଲି ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ। ଏହା ହିଁ ହେଉଛି ଅଶରୀରୀ ଅବସ୍ଥା। ଏହାଦ୍ୱାରା ଆତ୍ମାର କଳଙ୍କି କମ୍ ହୋଇଯାଇଥାଏ। ଗୀତ ହେଉଛି ରାତ କେ ରାହି। ଓମ୍ ଶାନ୍ତି। ପିଲାମାନେ ଯୋଗର ଯାତ୍ରାରେ ବସିଛନ୍ତି, ଯାହାକୁ କୁହାଯାଏ ନିଷ୍ଠାର ଅଥବା ଶାନ୍ତିରେ ବସିଛନ୍ତି। କେବଳ ଶାନ୍ତିରେ ବସିନାହାନ୍ତି, କିଛି କରୁଛନ୍ତି, ସ୍ୱଧର୍ମରେ ସ୍ଥିତ ହୋଇଛନ୍ତି, କିନ୍ତୁ ଯୋଗର ଯାତ୍ରାରେ ମଧ୍ୟ ରହିବା ଆବଶ୍ୟକ। ଏହି ଯାତ୍ରା ଶିଖାଉଥିବା ବାବା ସାଥିରେ ମଧ୍ୟ ନେଇଯାଇଥାନ୍ତି। ସେମାନେ ହେଉଛନ୍ତି ଲୌକିକ ବ୍ରାହ୍ମଣ, ଯିଏକି ସାଥିରେ ନେଇଯାଇଥାନ୍ତି। ତୁମେ ହେଲ ଆତ୍ମିକ ବ୍ରାହ୍ମଣ। ବ୍ରାହ୍ମଣଙ୍କର ବର୍ଣ୍ଣ ଅଥବା କୁଳ କୁହାଯିବ। ବର୍ତ୍ତମାନ ତୁମେ ପିଲାମାନେ ଯୋଗର ଯାତ୍ରାରେ ବସିଛ। ଅନ୍ୟ ସତ୍ସଙ୍ଗରେ ବସିଲେ ଗୁରୁଙ୍କର ସ୍ମୃତି ଆସିଥାଏ, ଚିନ୍ତନ ଚାଲିଥାଏ ଯେ ଗୁରୁ ଆସି ପ୍ରବଚନ ଶୁଣାଇବେ। ସେସବୁ ହେଲା ଭକ୍ତି ମାର୍ଗ। ଏହା ହେଉଛି ଯୋଗର ଯାତ୍ରା, ଯାହାଦ୍ୱାରା ବିକର୍ମ ବିନାଶ ହୋଇଥାଏ। ତୁମେ ଜଙ୍କ ଅର୍ଥାତ୍ ପାପରୁ ମୁକ୍ତ ହେବା ପାଇଁ ଯୋଗଯୁକ୍ତ ହୋଇ ବସୁଛ। ବାବାଙ୍କର ନିର୍ଦ୍ଦେଶ ହେଉଛି ଯେ ଯୋଗ ଦ୍ୱାରା ପାପ କଟିବ, କାହିଁକି ନା ମୁଁ ହିଁ ପତିତ ପାବନ ଅଟେ, ମୁଁ କାହାରି ସ୍ମରଣ ଦ୍ୱାରା ଆସୁନାହିଁ, ମୋର ଆସିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଯେତେବେଳେ ପତିତ ଦୁନିଆ ବଦଳି ପାବନ ଦୁନିଆ ହେବାର ଥାଏ, ଆଦି ସନାତନ ଦେବୀ ଦେବତା ଧର୍ମ ଯାହା ପ୍ରାୟ ଲୋପ ହୋଇଯାଇଥାଏ, ସେତେବେଳେ ତାର ସ୍ଥାପନା ପୁନର୍ବାର ବ୍ରହ୍ମାଙ୍କ ଦ୍ୱାରା କରିଥାନ୍ତି, ଯେଉଁ ବ୍ରହ୍ମାଙ୍କ ବିଷୟରେ ବୁଝାଇଛି ଯେ ସେ ବ୍ରହ୍ମାରୁ ବିଷ୍ଣୁ ଗୋଟିଏ ସେକେଣ୍ଡରେ ହେଉଛନ୍ତି, ପୁଣି ବିଷ୍ଣୁରୁ ବ୍ରହ୍ମା ହେବାରେ 5000 ବର୍ଷ ଲାଗିଥାଏ। ଏହା ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାର କଥା। ତୁମେ ଯେଉଁମାନେ ଶୂଦ୍ର ଥିଲ, ଏବେ ବ୍ରାହ୍ମଣ ବର୍ଣ୍ଣକୁ ଆସିଛ, ତୁମେ ବ୍ରାହ୍ମଣ ହୋଇଛ, ତେଣୁ ତୁମକୁ ଖାଦମୁକ୍ତ କରିବା ପାଇଁ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ଯୋଗର ଯାତ୍ରା ଶିଖାଉଛନ୍ତି। ଏହି ରଚନାର ଚକ୍ର କିପରି ଘୁରୁଛି ତାହା ତ ବୁଝିଗଲଣି, ଏଥିରେ ଡେରି ହେଉନାହିଁ। ବାସ୍ତବରେ ଏବେ କଳିଯୁଗ ଅଟେ। ସେମାନେ କେବଳ କହୁଛନ୍ତି କଳିଯୁଗର ଏବେ ଆଦି ସମୟ, କିନ୍ତୁ ବାବା କହୁଛନ୍ତି ଏହା କଳିଯୁଗର ଅନ୍ତିମ ସମୟ, ବର୍ତ୍ତମାନ ଘୋର ଅନ୍ଧକାର ଅଟେ। ବାବା କହୁଛନ୍ତି ତୁମକୁ ଏହିସବୁ ବେଦଶାସ୍ତ୍ରର ସାରାଂଶ ବୁଝାଉଛି। ତୁମେ ପିଲାମାନେ ସକାଳେ ଏଠାରେ ଯେତେବେଳେ ବସୁଛ ସେତେବେଳେ ଯୋଗର ଯାତ୍ରାରେ ବସିବାକୁ ପଡ଼ିଥାଏ, ନଚେତ ମାୟାର ତୋଫାନ ଆସିବ, କର୍ମଧନ୍ଦା ଆଡ଼କୁ ବୁଦ୍ଧିଯୋଗ ଚାଲିଯିବ। ଏସବୁ ବାହାରର ପଞ୍ଚାୟତ ଅଟେ ନା। ଯେପରି ବୁଢ଼ିଆଣୀ କେତେ ଜାଲ ବାହାର କରିଥାଏ, ପୁଣି ସେ ସବୁକୁ ଗ୍ରାସ ମଧ୍ୟ କରିଦେଇଥାଏ, ସେହିପରି ଦେହର ମଧ୍ୟ କେତେ ଜଞ୍ଜାଳ ରହିଛି। କାକା ଚାଚା ମାମା ଗୁରୁ ଗୋସାଇଁ କେତେ ଜାଲ, ସେ ସବୁରୁ ଦେହ ସହିତ ମୁକ୍ତ ହେବାକୁ ପଡ଼ିବ। କେବଳ ଦେହି ଅର୍ଥାତ୍ ଆତ୍ମା ହେବାକୁ ପଡ଼ିବ। ମନୁଷ୍ୟ ଶରୀର ଛାଡ଼ିଲେ ସବୁକିଛି ଭୁଲି ଯାଇଥାନ୍ତି, ନିଜେ ମରିଗଲେ ଦୁନିଆ ମରିଗଲା। ବୁଦ୍ଧିରେ ତ ଏହି ଜ୍ଞାନ ଅଛି ଯେ ଏହି ଦୁନିଆର ବିନାଶ ହୋଇଯିବ। ବାବା ବୁଝାଉଛନ୍ତି ଯାହାର ମୁଖ ଖୋଲୁନାହିଁ ତେବେ ସେ କେବଳ ବାବାଙ୍କୁ ମନେ ପକାନ୍ତୁ, ଯେପରି ଏହି ବ୍ରହ୍ମା ଶିବ ବାବାଙ୍କୁ ମନେ ପକାଉଛନ୍ତି, କନ୍ୟା ପତିକୁ ମନେ ପକାଇଥାଏ, କାହିଁକି ନା ପତି ପରମେଶ୍ୱର ହୋଇଯାଇଥାଏ, ତେଣୁ ପିତାଙ୍କଠାରୁ ବୁଦ୍ଧି ଯୋଗ ହଟି ପତି ଆଡ଼କୁ ଚାଲିଯାଏ। ଇଏ ତ ପତିମାନଙ୍କର ପତି ସମସ୍ତଙ୍କର ବର ଅଟନ୍ତି ନା। ତୁମେ ସବୁ କନ୍ୟା ଅଟ, ଭଗବାନଙ୍କର ସମସ୍ତେ ଭକ୍ତି କରିଥାନ୍ତି। ସବୁ ଭକ୍ତିମାନେ ରାବଣର ଜେଲରେ କଡ଼ା ପହରା ମଧ୍ୟରେ ବନ୍ଦୀ ହୋଇ ରହିଛନ୍ତି, ତେଣୁ ବାବାଙ୍କୁ ନିଶ୍ଚୟ ଦୟା ଲାଗିବ ନା। ବାବା ଦୟାର ସାଗର ଅଟନ୍ତି, ସିଏ ହିଁ ସମସ୍ତଙ୍କ ଉପରେ ଦୟା କରୁଛନ୍ତି। ବର୍ତ୍ତମାନ ତ ବହୁତ ପ୍ରକାରର ଗୁରୁ ଅଛନ୍ତି, ଯିଏ କିଛି ଶିକ୍ଷା ଦେଲେ ତାକୁ ଗୁରୁ କହିଦେଉଛନ୍ତି। ଏଠାରେ ତ ବାବା ବାସ୍ତବରେ ରାଜଯୋଗ ଶିଖାଉଛନ୍ତି। ଏହି ରାଜଯୋଗ ପରମାତ୍ମାଙ୍କ ବିନା ଆଉ କେହି ଶିଖାଇ ପାରିବେ ନାହିଁ। ପରମାତ୍ମା ହିଁ ଆସି ରାଜଯୋଗ ଶିଖାଇଥିଲେ ପୁଣି ଏହାଦ୍ୱାରା କ'ଣ ହେଲା ଏକଥା କାହାକୁ ଜଣା ନାହିଁ। ଗୀତାର ପ୍ରମାଣ ତ ବହୁତ ଦେଉଛନ୍ତି, ଛୋଟ ଛୋଟ କୁମାରୀମାନେ ମଧ୍ୟ ଗୀତାକୁ ମୁଖସ୍ଥ କରିଦେଉଛନ୍ତି, ତେଣୁ ତାଙ୍କର ମଧ୍ୟ କିଛି ନା କିଛି ମହିମା ହେଉଛି। ଗୀତା କିଛି ଗୁପ୍ତ ହୋଇଯାଇ ନାହିଁ, ଗୀତାର ବହୁତ ମହିମା ରହିଛି। ଗୀତା ଜ୍ଞାନ ଦ୍ୱାରା ହିଁ ବାବା ସାରା ଦୁନିଆର ନବୀକରଣ କରୁଛନ୍ତି, ତୁମର କାୟା କଳ୍ପତରୁ କଳ୍ପବୃକ୍ଷ ସମାନ ଥିବା ଅମର କରିଦେଉଛନ୍ତି। ତୁମେ ସନ୍ତାନମାନେ ବାବାଙ୍କର ସ୍ମୃତିରେ ରହୁଛ, ବାବାଙ୍କ ଆହ୍ୱାନ କରୁନାହଁ। ତୁମେ ବାବାଙ୍କ ସ୍ମୃତିରେ ରହି ନିଜର ଉନ୍ନତି କରୁଛ, ବାବାଙ୍କ ନିର୍ଦ୍ଦେଶନାରେ ଚାଲିବାର ସଉକ ମଧ୍ୟ ରହିବା ଉଚିତ। ଆମେ ଶିବ ବାବାଙ୍କ ସ୍ମୃତିରେ ରହି ହିଁ ଭୋଜନ ଖାଇବୁ, ଅର୍ଥାତ୍ ଶିବ ବାବାଙ୍କ ସାଥିରେ ଖାଇବୁ। ଅଫିସରେ ମଧ୍ୟ କିଛି ନା କିଛି ସମୟ ମିଳିଥାଏ, ବାବାଙ୍କୁ ପତ୍ର ଲେଖୁଛନ୍ତି, ଚେୟାରରେ ବସି ବାବାଙ୍କୁ ମନେ ପକାଉଛନ୍ତି, ଅଫିସର ଆଦି ଦେଖୁଛନ୍ତି। ଇଏ ବସି ବସି ଯେପରି ଅନ୍ତର୍ଧ୍ୟାନ ହୋଇଯାଉଛନ୍ତି, ଅର୍ଥାତ୍ ଅଶରୀରୀ ହୋଇଯାଉଛନ୍ତି। କାହା କାହାର ଆଖି ବନ୍ଦ ହୋଇଯାଉଛି, କାହାର ଖୋଲା ରହୁଛି। କେହି ଏପରି ବସିଥାନ୍ତି ଯେପରି କିଛି ଦେଖୁନାହାନ୍ତି, ଯେପରି ଅନ୍ତର୍ଧ୍ୟାନ ହୋଇଯାଇଥାନ୍ତି। ଏହିପରି ହିଁ ହୋଇଥାଏ, ବାବା ମନର ରସି ଟାଣି ନେଉଛନ୍ତି, ଯାହାଦ୍ୱାରା ମଉଜରେ ବସି ରହିଥାନ୍ତି। ତାଙ୍କୁ ଯଦି ପଚାରିବେ ତୁମର କ'ଣ ହେଲା, କହିବେ ମୁଁ ତ ବାବାଙ୍କ ସ୍ମୃତିରେ ବସିଥିଲି। ବୁଦ୍ଧିରେ ରହିଥାଏ ଯେ ଆମେ ବାବାଙ୍କ ପାଖକୁ ଯିବୁ। ବାବା କହୁଛନ୍ତି ଦେହି ଅଭିମାନୀ ହେବା ଦ୍ୱାରା ତୁମେ ମୋ ପାଖକୁ ଆସିଯିବ, ପବିତ୍ର ନ ହୋଇ ସେଠାକୁ ତ ଯାଇପାରିବ ନାହିଁ। ଏବେ କିପରି ପବିତ୍ର ହେବ ଏ କଥା ବାବା ହିଁ କହିପାରିବେ, ମନୁଷ୍ୟ କହିପାରିବେ ନାହିଁ। ତୁମେ କିଛି ନା କିଛି ବୁଝିଥିଲେ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିପାରିବ। ତୁମକୁ ଅନ୍ୟର କଲ୍ୟାଣ କରିବା ପାଇଁ ବାବାଙ୍କ ପରିଚୟ ଦେବା ପାଇଁ ପୁରୁଷାର୍ଥ ନିଶ୍ଚୟ କରିବାକୁ ହେବ। ଭକ୍ତି ମାର୍ଗରେ ମଧ୍ୟ ହେ ଈଶ୍ୱର ପିତା ବୋଲି କହି ମନେ ପକାଇଥାନ୍ତି, କହିଥାନ୍ତି ହେ ଈଶ୍ୱର ଦୟା କର। ଏହିଭଳି ଡାକିବାର ଏକ ଅଭ୍ୟାସ ହୋଇଗଲାଣି। ବାବା ତୁମକୁ ନିଜ ସମାନ କଲ୍ୟାଣକାରୀ କରାଉଛନ୍ତି। ମାୟା ସମସ୍ତଙ୍କୁ ଏତେ ଅବୁଝା କରିଦେଇଛି, ଲୌକିକ ପିତା ମଧ୍ୟ ପିଲାର ଚାଲିଚଳଣି ଠିକ୍ ନ ଦେଖିଲେ ଅବୁଝା ବୋଲି କହିଥାନ୍ତି। ଗୋଟିଏ ବର୍ଷରେ ପିତାର ସବୁ ସମ୍ପତ୍ତି ଉଡ଼ାଇ ଦେବେ, ତେଣୁ ବେହଦ୍ର ବାବା ମଧ୍ୟ କହୁଛନ୍ତି ତୁମକୁ କେତେ ଶ୍ରେଷ୍ଠ କରାଇଥିଲି, ଏବେ ନିଜ ଚଳଣିକୁ ତ ଦେଖ। ଏବେ ତୁମେ ସନ୍ତାନମାନେ ଜାଣୁଛ ଯେ ଏହା କିପରି ଆଶ୍ଚର୍ଯ୍ୟଜନକ ଖେଳ ଅଟେ, ଭାରତର କେତେ ଅଧୋପତନ ହୋଇଯାଉଛି, ଭାରତବାସୀମାନଙ୍କର ମଧ୍ୟ ଅଧୋପତନ ହୋଇଯାଇଛି। ସେମାନେ ନିଜକୁ ଏପରି ପତିତ କଳିଯୁଗୀ ତୁମକୁ ପ୍ରଧାନ ବୋଲି ଭାବୁନାହାନ୍ତି। ଭାରତ ସ୍ୱର୍ଗ ଥିଲା, ଅର୍ଥାତ୍ ମନୁଷ୍ୟ ସ୍ୱର୍ଗବାସୀ ଥିଲେ, ସେହି ମନୁଷ୍ୟ ଏବେ ନର୍କବାସୀ ହୋଇଯାଇଛନ୍ତି, ଏହି ଜ୍ଞାନ କାହା ପାଖରେ ନାହିଁ। ଏହି ବ୍ରହ୍ମା ବାବା ମଧ୍ୟ ଜାଣିନଥିଲେ, ଏବେ ବୁଦ୍ଧିରେ ଚମତ୍କାରିତା ଆସି 84 ଜନ୍ମ ନେଇ ସିଢ଼ି ତ ନିଶ୍ଚୟ ଓହ୍ଲାଇବାକୁ ପଡ଼ିବ, ଉପରକୁ ଚଢ଼ିବାକୁ ଜାଗା ବି ନାହିଁ, ତଳକୁ ଓହ୍ଲାଇ ଓହ୍ଲାଇ ପତିତ ହେବାକୁ ହିଁ ପଡ଼ିବ, ଏହି କଥା କାହାରି ବୁଦ୍ଧିରେ ନାହିଁ। ବାବା ତୁମ ସନ୍ତାନମାନଙ୍କୁ ବୁଝାଇଛନ୍ତି, ତୁମେ ପୁଣି ଭାରତବାସୀମାନଙ୍କୁ ବୁଝାଉଛ ଯେ ତୁମେ ସ୍ୱର୍ଗବାସୀ ଥିଲ, ଏବେ ନର୍କବାସୀ ହୋଇଯାଇଛ, 84 ଜନ୍ମ ମଧ୍ୟ ତୁମେ ନେଇଛ, ପୁନର୍ଜନ୍ମକୁ ତ ମାନୁଛ ନା, ତେଣୁ ନିଶ୍ଚୟ ତଳକୁ ଓହ୍ଲାଇବାକୁ ପଡ଼ିବ, କେତେ ପୁନର୍ଜନ୍ମ ନେଇଛ ସେ କଥା ମଧ୍ୟ ବାବା ବୁଝାଇଛନ୍ତି। ବର୍ତ୍ତମାନ ତୁମେ ଅନୁଭବ କରୁଛ ଆମେ ପବିତ୍ର ଦେବୀ ଦେବତା ଥିଲୁ, ପୁଣି ରାବଣ ପତିତ କରିଦେଇଛି, ଶୂଦ୍ରରୁ ଦେବତା କରାଇବା ପାଇଁ ବାବାଙ୍କୁ ଆସି ପଢ଼ାଇବାକୁ ପଡ଼ୁଛି। ବାବାଙ୍କୁ ମୁକ୍ତିଦାତା ପଥ ପ୍ରଦର୍ଶକ କୁହାଯାଉଛି, କିନ୍ତୁ ଅର୍ଥ କିଛି ହେଲେ ବୁଝୁନାହାନ୍ତି। ଏବେ ସେହି ସମୟ ଖୁବ୍ ଶୀଘ୍ର ଆସୁଛି ଯେତେବେଳେ କି ସମସ୍ତଙ୍କୁ ଜଣାପଡ଼ିବ ଯେ ମାନେ ସାଧାରଣରୁ କେତେ ଶ୍ରେଷ୍ଠ ହୋଇଗଲେ, ଡ୍ରାମା କିପରି କରାଯାଇଛି। କେହି ସ୍ୱପ୍ନରେ ମଧ୍ୟ ଭାବିନଥିଲେ ଯେ ଆମେ ଲକ୍ଷ୍ମୀ ନାରାୟଣଙ୍କ ପରି ହୋଇପାରିବୁ। ବାବା କେତେ ସ୍ମୃତି ଦେଉଛନ୍ତି, ଏବେ ବାବାଙ୍କ ଠାରୁ ସମ୍ପତ୍ତି ନେବାର ଅଛି, ତେଣୁ ଶ୍ରୀମତରେ ଚାଲିବାକୁ ହେବ, ଯୋଗର ଯାତ୍ରାର ଅଭ୍ୟାସ କରିବାକୁ ହେବ। ତୁମେ ଜାଣିଛ ପାଦ୍ରୀମାନେ ପଦଯାତ୍ରା କରିବାକୁ ଯିବା ସମୟରେ କେତେ ନିରବତାର ସହିତ ଯାଇଥାନ୍ତି, ସେ ଖ୍ରୀଷ୍ଟଙ୍କ ସ୍ମୃତିରେ ହିଁ ରହନ୍ତି, ତାଙ୍କର ସ୍ନେହ ଖ୍ରୀଷ୍ଟଙ୍କ ପ୍ରତି ରହିଥାଏ। ତୁମ ରୋହାନୀ ପଣ୍ଡାମାନଙ୍କର ପରମ ପ୍ରିୟ ପରମ ପିତା ପରମାତ୍ମାଙ୍କ ସହିତ ସ୍ନେହ ରହିଛି। ସନ୍ତାନମାନେ ଜାଣିଛନ୍ତି ଯେତେ ପୁରୁଷାର୍ଥ କରି ଶ୍ରୀମତରେ ଚାଲିବ, ତେବେ ପୁରୁଷାର୍ଥର କ୍ରମାନୁସାରେ କଳ୍ପ ପୂର୍ବପରି ସେହିଭଳି ରାଜଧାନୀ ନିଶ୍ଚୟ ସ୍ଥାପନ ହେବ। बाबा तो बहुत भल भल मत देउछन्ति तथापि मध्ये एपरि ग्रहचारी बसी जाउछि जहा कि श्रीमत्री चालू ही नहंति। तुमे जानी छो जे श्रीमत्री चालिले ही विजय हेबो, निश्चय रे ही विजय रहिछि। बाबा कहउछन्ति तुमे मो मतरे चालो, काहे कि भावुछ जे ही ब्रह्मा मत देउछन्ति। सर्वदा भाव शिव बाबा राय देउछन्ति, से तो सेवार ही मत देबे। केही जदि कहउछन्ति बाबा एही धंदा करिबु, बाबा एही धंदा पई मत देबे नाही। बाबा कहउछन्ति मु आसीछि पतितरु पावन करिवार उपाय बताइबा पई, एही सब कथा पई नुहे। मते डाकुछन्ति मध्य हे पतित पावन, आसी आमकु पावन कराओ, तेणु मु एही उपाय बताउछि। जहा कहउछ सहज अटे, तुमर नाम ही हेउछि गुप्त सेना। सेमाने पुणी हथियार बाण आदि देखाई देइछन्ति, किंतु एथिरे बाण आदिर कोनसी कथा ही नाही। ए सब हेउछि भक्ति मार्ग, बाबा आसी सत्य मार्ग बताउछन्ति, जहा द्वारा अधाकल्प तुमे सत्य खंड को चली जाउछ। सेठारे अन्य कोनसी राष्ट्र रहिबो ही नाही, काहाकु बुझाइले भी मानु नहांति जे आ किपरि होई पारिबो, कि सत्य जुगरी केवल भारत ही थिला। ख्रीष्टंकर 3000 वर्ष पूर्वरु भारत स्वर्ग थिला ना, सेतेबेले आउ कोनसी धर्म नथिला। पुणी वृक्षर वृद्धि होई चालिला, तुमे केवल निजर पितांकु निजर धर्म कर्म को भूली जाइछ। जदि निजकु देवी देवता धर्म बोली भावुथांत, तेबे अशुद्ध भोजन खराप खाद्य खाई नथांति, किंतु खाउछन्ति। काहेकि ना सही गुण नाही, सेथिपई निजकु हिंदू कहि देउछन्ति। नचेत लज्जा आसीबा उचित, आमर पूर्व पुरुष माने एते पवित्र आउ आमे एपरि पतित होइछु, किंतु निजर धर्म को भूली जाइछन्ति। एबे तुमे ड्रामार आदि मध्य अंत को भल भावरे जानी गल्लणी, एपरि कोनसी भी कथा थिले तुमे कहि पारिबो जे बाबा वर्तमान पर्यंत एही परि पॉइंट्स कहि नाहंती। बास नचेत मागणारे द्वंद्वरे पढ़ुछंती, कुह आमे पाठ पढ़ुचु, जदि सबु किछि एबे जानी जिवु तेबे तो विनाश होई जिवो, किंतु ना एबे समय अछि, आमे पाठ पढ़ुचु, अंतिम समय रे संपूर्ण पवित्र होई जिवु। पुरुषार्थर क्रमानुसारे पाप कटि चालिबो, पुणी आमे सत्वप्रधान होइजिबु, पुणी एही पतित दुनियार विनाश होइजिबो। आजिकाली कहुछन्ति मध्य कि परमात्मा केउठि आसीछन्ति निश्चय, किंतु गुप्त अटन्ति। वास्तवरे एहा त विनाशर समय अटे ना, बाबा ही मुक्तिदाता पथ प्रदर्शक अटन्ति, जी कि घरकु फेराइ नेबे। समस्ते मशा सदृश मरिजिबे, एकथा मध्य जानिछन्ति। समस्ते एका भली जोगरे बसु नहांति, कहा कहार सठिक जोग रहुची, कहार अध घंटा, कहार 15 मिनिट, केही तो गोटी मिनिट मध्य जोगजुक्त होई रहु नहांति। केही केही कहउछन्ति आमे सारा समय बाबांक स्मृतिरे रहुचु, तेणु निश्चय तांकर चेहरा आकर्षणीय होई चमकुथिबो। एहिपरि संतान मानंकर अतिन्द्रिय सुख रहिथाए, केउठि हेले भी बुद्धि भटकिबो नाही, से सुखर अनुभव करिथांति। बुद्धि मध्य कहुचि सही एक प्रेमिकंकर स्मृतिरे बसी रहिले केवल पाप कटिजिबो, पुणी अभ्यास मध्य होइजिबो। जोगर यात्रा द्वारा तमे सदा सुखी सदा संपत्तिवान हेउछ, चक्र मध्य मने पड़ी जाउछि, केवल जोगरे रहिबार परिश्रम करिबाकु हेबो, बुद्धिरे चक्र मध्य घुरुथिबो। एबे तुमे मास्टर बीज रूप हेउछ, जोग करिबा सहित सदर्शन चक्र मध्य घुराइबाकु हेबो। तुमे भारतवासी माने लाइट हाउस अर्थात बत्ती घर अट, आध्यात्मिक बत्ती घर होई समस्तंकु घरर रास्ता बताउछ। एकथा मध्य बुझाइबाकु पड़िबो ना, तुमे मुक्ति जीवन मुक्तिर रास्ता बताउछ, सेथि पई तुमे आध्यात्मिक बत्ती घर अट। तुमर सदर्शन चक्र घुरी चालिछि, नाम लेखुछ, तेणु बुझाइबाकु मध्य पड़िबो। बाबा बुझाई चालिछन्ति, तुमे सम्मुखरे बसिछ, जे प्रियतमंक साथीरे अछन्ति तांक पई ज्ञान रूपक वर्षा हेउछि। सम्मुखरे सबुठारु अधिक मजा रहिथाए, पुणि द्वितीय नंबर रे अछि टेप रेकर्ड, तृतीय नंबर रे मुरली रहिछि। शिव बाबा ब्रह्मांक द्वारा सबु किछि बुझाउछन्ति, एही ब्रह्मा भी जानिछन्ति ना, तथापि भी तुमे एही कथा भाव जे शिव बाबा कहुछन्ति, एही कथा न बुझुथबा कारणरु बहुत अवज्ञा करुछन्ति। शिव बाबा जहा कहुछन्ति ताहा कल्याणकारी ही अटे, अकल्याण हेले मध्य ताहा कल्याण रूपरे बदली जीव। अच्छा मीठा मीठा सिकिल दे संतान मानंक प्रति माता पिता बापा दादा मधुर स्नेह संपन्न शुभेच्छा एवं सुप्रभात आत्मिक पिता आत्मिक संतान मानंकु नमस्ते आम आत्मिक संतान मानंकर आत्मिक पितांकु मध्य नमस्ते नमस्ते। धारणा पाई मुख्य सारांश प्रथम नंबर बाबांकर प्रत्येक निर्देश रे चली निजर उन्नति करिबाकु हेबो एकमात्र बाबांक सहित सच्चा सच्चा प्रीति रखिबाकु हेबो बाबांक स्मृति रे रही भोजन प्रस्तुत करिबाकु हेबो एवं भोजन ग्रहण करिबाकु हेबो। द्वितीय नंबर आध्यात्मिक बत्ती घर होई समस्तंकु मुक्ति जीवन मुक्ति रो रास्ता बताइबाकु हेबो बाबांक भली कल्याणकारी निश्चित हेबाकु पड़िबो। वरदान हेउची ईश्वरीय गारिमामय स्थिति रे स्थित रही प्रत्येक कर्म को उत्कृष्ट रूप रे करुथवा सर्व दुश्चिंता थारु मुक्त भव। ईश्वरीय गारिमामय स्थिति रे स्थित रही प्रत्येक कर्म को उत्कृष्ट रूप रे करुथवा सर्व दुश्चिंता थारु मुक्त भव। सर्वदा ही ईश्वरीय गारिमारे रुह जे मु बापदादांकर ज्योति रूपक रत्न अटे मोर नयन रे बा दृष्टि रे कोनसी भी जिनिस स्थान पाई पारिबो नाही। एही भली गारिमामय स्थिति रे रहिबा द्वारा भिन्न भिन्न प्रकार रो चिंतन स्वतः ही समाप्त होई जीव कोनसी भी प्रकार रो अभिजोग रहिबो नाही। जेउ माने जेतिकी निजर उच्च गारिमामय स्थिति रे स्थित होई रही थांती सेमानकु सही अनुसारे सम्मान मध्य स्वतः ही मिली थाए एवं सेमानकर प्रत्येक कर्म अति उत्कृष्ट होई थाए। स्लोगन हेला ट्रस्टी अर्थात निमित्त तांकु कहाजीव जे निजर सबु किछि बाबांकु अर्पण करि देइथिबे। ट्रस्टी अर्थात निमित्त तांकु कहाजीव जे निजर सबु किछि बाबांकु अर्पण करि देइथिबे। अव्यक्त इशारा महान हेबा पई मधुरता एवं नम्रतार गुणकु धारण कर। तुम मानकर प्रत्येक वाणी रे मधुरता संतुष्टता एवं सरलता रूपक नवीनता रहिबा उचित। ब्राह्मण आत्मा मानकर वाणी साधारण हेबा उचित नुहे एहा ही हेउछि महानता एवं एहा ही हेउछि नवीनता। मधुर वाणी मधुर संस्कार एवं मधुर स्वभाव द्वारा अन्य मानकर मध्य मुख मीठा कराइ चालो। सर्वदा अथक अर्थात अक्लांत भव एवं मधुर भवर वरदान द्वारा आगकु बढ़ी चालो एवं उड़ी चालो। अच्छा ओम शांति।